ହ୍ୟାଲୋ କହୁଛି। ନମସ୍କାର, ମୁଁ ଦେବସ୍ମିତା ରଣା ବାରଟିରୁ କହୁଛି। ତ ଏଇ ଯୋଉ ବାର୍ତ୍ତାଟି ଶୁଣିଲୁ ଆମେ ଏବେ, ମୁଁ ଯୋଉ ଶୁଣିଲି ମତେ ବହୁତ ଭଲ ଲାଗିଲା। ଏ ବାର୍ତ୍ତା ଗୁଡିକ ସବୁ ରବିବାର ମୁଁ ପ୍ରତି ରବିବାରରେ ମୁଁ ଶୁଣିଥାଏ। ଏଇ ଯୋଉ ଛଅରୁ 9ରୁ 12 ମାସ ଭିତରେ ଯୋଉ ଛୁଆର ଖାଦ୍ୟ, ଏଇ ଖାଦ୍ୟଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଏଇ ଯଦି ଆମେ ଶିଶୁ ବଢିବା ସହିତ ତାର ଖାଦ୍ୟରେ ବି ପରିବର୍ତ୍ତନ କରିକି ଶିଶୁକୁ ଖାଇବାକୁ ଦେବା, ତାହେଲେ ନିହାତି ତାର ଶାରୀରିକ ମାନସିକ କ୍ଷେତ୍ରରେ ଉନ୍ନତି ହେବ। ସେଥିପାଇଁ ସବୁ ମା ମାନଙ୍କୁ ଅନୁରୋଧ, ଏଇ ବାର୍ତ୍ତାଟିକୁ ସମସ୍ତେ ଶୁଣନ୍ତୁ, ଆଉ ନିଜ ପିଲାଙ୍କୁ ବି ବୟସ ବଢିବା ସହିତ ଖାଦ୍ୟରେ ବି ପରିବର୍ତ୍ତନ କରିକି ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ। ସବୁ ପ୍ରକାରର ଖାଦ୍ୟ ଖାଇବାକୁ ଦିଅନ୍ତୁ, ଯେମିତିକି ବିଭିନ୍ନ ପ୍ରକାର ଫଳମୂଳ, ଦହି, ଛେନା, ଲହୁଣୀ, ମାନେ ସବୁ ପ୍ରକାରର ଖାଦ୍ୟ ଶିଶୁ ଖାଇବାକୁ ଦିଅନ୍ତୁ। ଧନ୍ୟବାଦ।